କରୋନା ରଥଯାତ୍ରା 2020 2020 ମସିହା ରଥଯାତ୍ରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳା ଓ ଭାବଭକ୍ତିର ପରାକାଷ୍ଠା ଦେଖିବାକୁ ମିଳିଥିଲା। ପୁନଶ୍ଚ ଭକ୍ତର ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭକ୍ତମାନଙ୍କର ମାନରକ୍ଷା ସ୍ୱରୂପ ସ୍ୱଇଚ୍ଛାରେ ବିନା ଭକ୍ତରେ ନିଜର ସନ୍ତାନ ସ୍ୱରୂପ ସେବକମାନଙ୍କୁ ନେଇ ବଡ଼ଦାଣ୍ଡରେ ଥିବା ରଥ ଉପରକୁ ଚାଲିଆସିଥିଲେ। ଏହା ଥିଲା ଶ୍ରୀମନ୍ଦିର ଇତିହାସରେ ଅନନ୍ୟ ଓ ସ୍ୱତନ୍ତ୍ର। ବୈଶ୍ୱିକ ମହାମାରୀ କରୋନାର ସଂକ୍ରମଣର ଭୟାବହତା ଯୋଗୁଁ ଏହି ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ କେତେକ ସାମାଜିକ ଅନୁଷ୍ଠାନ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାୟର କଲେ। ଏକ ବିଚିତ୍ର ପରିସ୍ଥିତିରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ପ୍ରକାର ଆଦେଶ ଦେଲେ ତାହା ଭକ୍ତ ସମାଜରେ ଆନନ୍ଦର ଲହରି ଖେଳାଇ ଦେଇଥିଲା ଓ ସେମାନଙ୍କ ମତରେ ଏହା ଶ୍ରୀଜଗନ୍ନାଥଙ୍କର ଲୀଳା ବୋଲି ମନେ କରୁଥିଲେ ହେଁ ହେତୁବାଦୀମାନେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ରଥଯାତ୍ରା ଯେତିକି ପାଖେଇ ଆସୁଥାଏ ସମାଜର ସବୁ ବର୍ଗର ଲୋକମାନଙ୍କର ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥାଏ। ରଥଯାତ୍ରା ଆଉ 5 ଦିନ ବାକି ଅଛି, ଅର୍ଥାତ୍ 23/6/2020 ହେବାକୁ ଅଛି। ଏହି ଯାତ୍ରାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଯାଚିକାର ଶୁଣାଣି କରି 18/6/2020 ଏକ ଐତିହାସିକ ରାୟ ଦେଲେ, ଯାହାକି ସମସ୍ତ ଭକ୍ତ ସମାଜ, ସେବକ, ପ୍ରଶାସନ ଇତ୍ୟାଦିଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। ସ୍ତବ୍ଧ ହୋଇଯାଇଥିଲେ ଶ୍ରୀଜଗନ୍ନାଥଙ୍କ ଭକ୍ତ ସମାଜ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ରାୟରେ ପୁରୀରେ ରଥଯାତ୍ରା ବନ୍ଦ କରିବାକୁ ଆଦେଶ ଦେଲେ। ଏହି ଆଦେଶକୁ ଆଧାର କରି ରାଜ୍ୟ କ୍ୟାବିନେଟ୍ର ଏକ ତ୍ୱରିତ ବୈଠକ ଉକ୍ତ ଦିନ ସନ୍ଧ୍ୟା 6:45 ସମୟରେ ବସି ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶ ଅନୁପାଳନ କରିବା ପାଇଁ ନିଷ୍ପତ୍ତି ନେଲେ। ଏହି ଦିନ ସନ୍ଧ୍ୟାରେ ମଧ୍ୟ ଗଜପତି ମହାରାଜା ଏବଂ ପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅନୁପାଳନ କରିବା ପାଇଁ ସନ୍ଦେଶ ଦେଲେ। ଅନ୍ୟପଟରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ 19/6/2020 ସନ୍ଧ୍ୟା 6 ସମୟରେ ଅନୁଷ୍ଠିତ ହେଲା, ଯେଉଁଥିରେକି ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଗଲା। ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ପରିପ୍ରେକ୍ଷୀରେ ଉପସ୍ଥିତ ସଦସ୍ୟମାନେ ଏଭଳି ସ୍ପର୍ଶକାତର ଓ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଉକ୍ତ ବିଷୟରେ ସମସ୍ତ ଆନୁଷଙ୍ଗିକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଉପରେ ଚର୍ଚ୍ଚା କରାଯାଇ ଓ ସର୍ବସମ୍ମତ ମତକୁ ଆଧାର କରି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ WPC ନମ୍ବର 571/2020 ମାମଲାରେ 18/6/2020 ତାରିଖରେ ଦେଇଥିବା ଆଦେଶର ପୁନର୍ବିଚାର କରି ଅନ୍ତତଃପକ୍ଷେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୀଠାରେ ରଥଯାତ୍ରା କରିବା ନିମନ୍ତେ ଅନୁମତି ଦେବା ପାଇଁ ତୁରନ୍ତ ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ଅପିଲ ଆବେଦନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିବା ପାଇଁ ପରିଚାଳନା କମିଟି ନିର୍ଣ୍ଣୟ ନେଲେ। ଅବଶ୍ୟ କୋଭିଡ୍ ସଂକ୍ରମଣ ପ୍ରତିହତ କରିବା ନିମିତ୍ତ ମାନ୍ୟବର କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହା ଅନୁପାଳନ କରାଯିବ। ପରିଚାଳନା କମିଟିର ଏହି ନିଷ୍ପତ୍ତି ନିମ୍ନଲିଖିତ କାରଣ ଉପରେ ଆଧାରିତ। କ ପୁରୀରେ ଅନୁଷ୍ଠିତ ହେଉଥିବା ବାର୍ଷିକ ରଥଯାତ୍ରା ସ୍କନ୍ଦପୁରାଣ, ବ୍ରହ୍ମପୁରାଣ, ନୀଳାଦ୍ରି ମହୋଦୟ ଓ ବାମଦେବ ସଂହିତା ଇତ୍ୟାଦି ପବିତ୍ର ଧର୍ମଶାସ୍ତ୍ରମାନଙ୍କରେ ସ୍ୱୀକୃତ ଓ ଆଜ୍ଞାପ୍ରାପ୍ତ। ଏହି ଧର୍ମଶାସ୍ତ୍ରମାନଙ୍କରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପୁରୁଷୋତ୍ତମ ଭାବେ ଶାସ୍ତ୍ରରେ ବର୍ଣ୍ଣିତ ହେଉଛନ୍ତି ପରମ ବ୍ରହ୍ମ, ପରମାତ୍ମା, ପରମ ଦେବତା। ସେ ଅବତାର ନୁହନ୍ତି, ସେ ହେଉଛନ୍ତି ଅବତାରୀ। ଶ୍ରୀଜଗନ୍ନାଥ ଧାମ ପୁରୀ ହେଉଛି ପୃଥିବୀ ପୃଷ୍ଠରେ ତାଙ୍କର ଚିରନ୍ତନ ଆବାସସ୍ଥଳୀ। ପ୍ରଥମ ମନ୍ୱନ୍ତରରେ, ଦ୍ୱିତୀୟ ସତ୍ୟଯୁଗରେ ଚତୁର୍ଦ୍ଧା ଦାରୁବିଗ୍ରହ ରୂପେ ଦିବ୍ୟ ପରିପ୍ରକାଶ ହୋଇ ସେ ତାଙ୍କର ପ୍ରଥମ ଆବିର୍ଭାବର ପବିତ୍ର ସ୍ଥାନ ବର୍ତ୍ତମାନର ସେ ଗୁଣ୍ଡିଚା ମନ୍ଦିରକୁ ଗମନ କରି ସେଠାରେ 7 ଦିନ ଅବସ୍ଥାନ କରିବାକୁ ସ୍କନ୍ଦପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟାରେ ରଥଯାତ୍ରା କରିବାକୁ ସାର୍ବଭୌମ ଶାସକଙ୍କୁ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱୟଂ ମହାପ୍ରଭୁ ଆଜ୍ଞା ପ୍ରଦାନ କରିଥିଲେ। ସ୍ୱୟଂ ମହାପ୍ରଭୁଙ୍କର ଏହି ଆଜ୍ଞା ଅନାଦିକାଳରୁ ଉତ୍କଳ ବା ଓଡ଼ିଶାର ପରବର୍ତ୍ତୀ ଶାସକମାନେ ବିଶ୍ୱାସର ସହିତ ପାଳନ କରିଆସୁଛନ୍ତି। ଖ ଓଡ଼ିଶାର ସୁଦୀର୍ଘ ଇତିହାସର ତଥ୍ୟ ଅନୁଯାୟୀ ପୁରୀର ରଥଯାତ୍ରା କେବଳ ସେହି ସମୟରେ ଅନୁଷ୍ଠିତ ହୋଇନଥିଲା ଯେଉଁ ସମୟରେ ରଥଯାତ୍ରା କରିବା ଅସମ୍ଭବ ହୋଇଥିଲା, ଉଦାହରଣ ସ୍ୱରୂପ ଷୋଡ଼ଶ, ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ଆକ୍ରମଣ ବେଳେ ଠାକୁରଙ୍କୁ ନିଭୃତ ସ୍ଥାନରେ ଲୁକ୍କାୟିତ ଭାବେ ରଖାଯାଇଥିବା ବେଳେ ରଥଯାତ୍ରା ହେବା ସମ୍ଭବ ହୋଇନଥିଲା। ଏହା ବ୍ୟତୀତ ଅନ୍ୟ କୌଣସି କାରଣ ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରାଯାଇନଥିଲା। ଏପରିକି ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀ ସମୟରେ ମଧ୍ୟ ରଥଯାତ୍ରା ନିଷ୍ଠାପର ଭାବରେ ଅନୁଷ୍ଠିତ ହୋଇଥିଲା। ସାମ୍ପ୍ରତିକ କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ରଥଯାତ୍ରା କରାଯାଇପାରିବ ବୋଲି 30/5/2020 ତାରିଖ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ମତ ପ୍ରକାଶ କରିଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ବିନା ଉପସ୍ଥିତିରେ ମଧ୍ୟ ରଥଯାତ୍ରା କରାଯାଇପାରିବ। ଗ ଏ ବର୍ଷ ରଥଯାତ୍ରା ଅନୁଷ୍ଠିତ ନ ହେଲେ ପ୍ରତିବର୍ଷ ବୈଦ୍ୟୁତିକ ଗଣମାଧ୍ୟମ ଦ୍ୱାରା ପବିତ୍ର ରଥଯାତ୍ରାର ସିଧା ପ୍ରସାରଣ ଦେଖୁଥିବା ସାରା ବିଶ୍ୱର ଅଗଣିତ ଭକ୍ତଙ୍କର ଧାର୍ମିକ ଭାବନାରେ ଆଘାତ ଲାଗିବ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଯିଏ ସାରା ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଅଟନ୍ତି, ସେ ସ୍ୱୟଂ ଏହି ପବିତ୍ର ଯାତ୍ରା ଦିନ ଶ୍ରୀମନ୍ଦିରରୁ ପ୍ରକଟିତ ହୋଇ ରଥାରୋହଣ କରନ୍ତି। କେବଳ ପୃଥିବୀ ନୁହେଁ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଜୀବଜଗତ ତାଙ୍କର ଦର୍ଶନ ଲାଭ କରି କୃତାର୍ଥ ହୁଅନ୍ତି ଓ ପ୍ରଭୁ କୃପା ଲାଭ କରନ୍ତି। ସନାତନ ବୈଦିକ ଧର୍ମାନୁସାରେ ପୀଠାସୀନ ଦେବତା କେବେ ହେଲେ ତାଙ୍କର ସିଂହାସନ ଗର୍ଭଗୃହ ନ ଛାଡ଼ିବା ଏକ ପ୍ରତିଷ୍ଠିତ ପରମ୍ପରା। ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ଏହି ନିୟମର ବ୍ୟତିକ୍ରମ କରି ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା ହିସାବରେ ସମଗ୍ର ଜୀବଜଗତକୁ ଆଶିଷ ପ୍ରଦାନ କରିବା ପାଇଁ ମନ୍ଦିର ବାହାରକୁ ଆସିଥାନ୍ତି। ପବିତ୍ର ଧର୍ମଶାସ୍ତ୍ର ଅନୁସାରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାର ଏହା ହେଉଛି ଏକ ମୁଖ୍ୟ ଉଦ୍ଦେଶ୍ୟ। ଭାରତବର୍ଷରେ ପାଳିତ ହେଉଥିବା ସମସ୍ତ ହିନ୍ଦୁ ପର୍ବପର୍ବାଣୀ ମଧ୍ୟରେ ରଥଯାତ୍ରା ଅନନ୍ୟ ଏବଂ ଅତ୍ୟନ୍ତ ଭିନ୍ନ ଅଟେ। ଘ ଏକ ନିର୍ଦ୍ଧାରିତ ଦିବସରେ ପ୍ରତିବର୍ଷ ରଥଯାତ୍ରା କରିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ 1952 ପ୍ରଣୀତ ସତ୍ତ୍ୱଲିପି ଭାଗ 2 ପୃଷ୍ଠା 69-81 ବିଧାନ ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ 1955 ଧାରା 15(1) ଅନୁସାରେ ଶ୍ରୀମନ୍ଦିର ପରିଚାଳନା କମିଟି ସତ୍ତ୍ୱଲିପି ନିର୍ଦ୍ଧାରଣ ମତେ ରଥଯାତ୍ରା କରିବାକୁ ଆଇନତଃ ବାଧ୍ୟ ଅଟନ୍ତି। 4 ଯୁଗ୍ମ ବୈଠକରେ ଉପରୋକ୍ତ କାରଣ ଦୃଷ୍ଟିରୁ ଦୃଢ଼ ମତ ପ୍ରକାଶ ପାଇଲା ଯେ ପୁରୀ ପୀଠର ରଥଯାତ୍ରା ଏକ ସ୍ୱତନ୍ତ୍ର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ବହନ କରୁଥିବାରୁ ପୁରୀରେ ତାହା ସ୍ଥଗିତ ହେବା ଉଚିତ ନୁହେଁ। ଯଦିଚ COVID-19 ତାଲାବନ୍ଦ ନିୟମରେ ଅନ୍ୟ କୌଣସି ପୀଠରେ ରଥଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ, ରାଜା ବୀରକିଶୋର ଦେବ ବନାମ ରାଜ୍ୟ ସରକାର ଏଆଇଆର୍ 1964 SC 1501 ମାମଲା ବିଚାର କରି ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ଓ ଗୁରୁତ୍ୱକୁ ସ୍ୱୀକାର କରି ରାଜ୍ୟ ସରକାର ଏହାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେବା ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ସରକାର ରାଜ୍ୟବ୍ୟାପୀ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ କରନ୍ତୁ, ମାତ୍ର ପୁରୀ ରଥଯାତ୍ରାକୁ ସ୍ୱତନ୍ତ୍ର ଭାବେ ବିଚାର କରି ଅନୁମତି ପ୍ରଦାନ କରିପାରିବେ ଓ ତତ୍ସଙ୍ଗେ ସଙ୍ଗେ ରଥଯାତ୍ରା ହେଲେ COVID-19 ସଂକ୍ରମଣ ନ ବ୍ୟାପିବା ପାଇଁ ଫଳପ୍ରଦ ବିହିତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିପାରିବେ ବୋଲି ଆଲୋଚନା କରାଗଲା। କୋଭିଡ୍ ସଂକ୍ରମଣ ପ୍ରାଦୁର୍ଭାବ ରୋକିବା ପାଇଁ ରାଜ୍ୟ ସରକାର ଭକ୍ତଙ୍କ ସମାଗମ ଓ ଅନ୍ୟ ବିଷୟ ଉପରେ ଯାହା ଉଚିତ ମନେ କରିବେ କଟକଣା ଜାରି କରିପାରନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଲା। ଏ ସଂକ୍ରାନ୍ତରେ 30/5/2020 ତାରିଖରେ ପରିଚାଳନା କମିଟି ରଖିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଉପରୋକ୍ତ ମାମଲାରେ 18/6/2020 ତାରିଖ ଆଦେଶର ପୁନର୍ବିଚାର ପରିବର୍ତ୍ତନ କରିବାକୁ ଅପିଲ ଆବେଦନ କଲାବେଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ସମକ୍ଷରେ ଉପସ୍ଥାପନ କରିପାରିବେ। 5 ଏହା ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମିତ୍ତ 22/6/2020 ତାରିଖରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହେଲା। ସମୟର ସ୍ୱଳ୍ପତା ଦୃଷ୍ଟିରୁ ଉପରୋକ୍ତ ମତାମତ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ତୁରନ୍ତ ଏକ ପତ୍ର ଲେଖିବାକୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂ ଦେବଙ୍କୁ ଅନୁରୋଧ କରାଗଲା। WPC ନମ୍ବର 571/2020 ମାମଲାରେ 18/6/2020 ତାରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦେଇଥିବା ଆଦେଶ ପରିବର୍ତ୍ତନ କରିବାକୁ ଓ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶାନୁସାରେ କୋଭିଡ୍ ସଂକ୍ରମଣ ରୋକିବାକୁ ବିହିତ ବ୍ୟବସ୍ଥା ଗ୍ରହଣ କରି ପୁରୀରେ ରଥଯାତ୍ରା କରିବା ଲକ୍ଷ୍ୟରେ ସମୁଚିତ ପଦକ୍ଷେପ ନେବାକୁ ଗଜପତି ମହାରାଜା ଉପରୋକ୍ତ ପତ୍ରରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବାକୁ ବୈଠକରେ ସ୍ଥିର ହେଲା। ଉପରୋକ୍ତ ବୈଠକରେ ନିଷ୍ପତ୍ତି ପ୍ରକାରେ ଗଜପତି ମହାରାଜା 20/6/2020 ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖି ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ 18/6/2020 ଆଦେଶନାମାକୁ ତର୍ଜମା କରିବା ପାଇଁ ଅନୁରୋଧ କଲେ। ରାଜ୍ୟ ସରକାର ପୁରୀରେ ରଥଯାତ୍ରା କରିବା ପାଇଁ 18/6/2020 ଆଦେଶନାମାର ପରିବର୍ତ୍ତନ ପାଇଁ ଅନୁରୋଧ କଲେ। କରୋନା ମହାମାରୀ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାର ଅନୁପାଳନ ସହ ରଥଯାତ୍ରା କରିବା ପାଇଁ ସେବକମାନେ ଅନୁରୋଧ କଲେ। ଅନ୍ୟପଟରେ ସେବକମାନେ ସାମୂହିକ ଭାବରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରଣ ଯାଇ ତାଙ୍କର ପ୍ରିୟ ଯାତ୍ରା ମହାପ୍ରଭୁଙ୍କ ଇଚ୍ଛାରେ ହେଉ ବୋଲି ବିନତି କରୁଥାନ୍ତି। ମହାପ୍ରଭୁ ହେଉଛନ୍ତି ସେବକ ପ୍ରିୟ, ମାଧବ ଭକ୍ତ ବତ୍ସଳ ଶ୍ରୀହରି ଭକ୍ତର ମନୋବାଞ୍ଛାକୁ ସବୁବେଳେ ପୂରଣ କରିଥାନ୍ତି। ସେ ନିଜେ ତାଙ୍କର ଯାତ୍ରାଗୁଡ଼ିକର ବିଧାନ କରିଥିବାବେଳେ ଏହାକୁ କେହି ବନ୍ଦ କରିପାରିବେନି ବୋଲି ଧର୍ମପ୍ରାଣ ବ୍ୟକ୍ତିମାନଙ୍କର ଅଗାଢ଼ ବିଶ୍ୱାସ ଥିଲା ଏବଂ ଶେଷରେ ଯାହା ହେଲା ତାହା ଅପ୍ରତ୍ୟାଶିତ ଥିଲା। 22/6/2020 ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ସମସ୍ତଙ୍କ ଆଶା ଓ ଆଶଙ୍କାକୁ ଚକିତ କରିଦେବା ଭଳି ଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣି କରି WPC No. 571/2020 ମାମଲାରେ ତାଙ୍କର 18/6/2020 ତାରିଖର ପୂର୍ବ ଆଦେଶକୁ ଆଂଶିକ ପରିବର୍ତ୍ତନ କରି COVID-19 ସଂକ୍ରମଣ ରୋକିବା ଉପରେ ଆବଶ୍ୟକ ପଦକ୍ଷେପ ନେଇ କେବଳ ପୁରୀରେ ରଥଯାତ୍ରା କରିବାକୁ ଆଦେଶ ଦେଲେ। ରଥଯାତ୍ରାର ଠିକ୍ ଗୋଟିଏ ଦିନ ପୂର୍ବରୁ ଉଚ୍ଚତମ ନ୍ୟାୟାଳୟଙ୍କର ଏହି ଆଦେଶ ପୁନର୍ବାର ମହାପ୍ରଭୁଙ୍କ ମହିମାକୁ ଭକ୍ତମାନଙ୍କ ମନରେ ଉଜ୍ଜୀବିତ କଲା। ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ। ମହାପ୍ରଭୁଙ୍କ ଏହା ଏକ ଅପୂର୍ବ ଲୀଳା ଥିଲା। ସେ ଜୀବନ୍ତ ଠାକୁର ସେବକ ଓ ଭକ୍ତମାନଙ୍କ ମନର କଷ୍ଟକୁ ଅନୁଭବ କଲେ। ମହାପ୍ରଭୁଙ୍କ ଏହି ଲୀଳାକୁ ହେତୁବାଦୀମାନେ ମଧ୍ୟ ମାନିବାକୁ ବାଧ୍ୟ ହେଲେ। ଚଳଚଞ୍ଚଳ ହୋଇପଡ଼ିଲେ ପ୍ରଶାସନିକ ଅଧିକାରୀ ଏବଂ ସବୁ ବର୍ଗର ସେବକମାନେ ଅପୂର୍ବ ଉତ୍ସାହ ସହ ଶ୍ରୀଜଗନ୍ନାଥଙ୍କର ଏହା ଆଜ୍ଞା ବୋଲି ମନେ କଲେ। ମହାପ୍ରଭୁ ତାଙ୍କ ଯାତ୍ରା ସେ ନିଜେ କରାଇବେ, ଆମେ ତ କେବଳ ମାଧ୍ୟମ ହେବୁ, ଏ ପରିକଳ୍ପନା ସମସ୍ତଙ୍କ ମନକୁ ଆସିଲା। ଉଚ୍ଚତମ ନ୍ୟାୟାଳୟଙ୍କର ଏହି ଆଦେଶକୁ ପାଳନ ନିମିତ୍ତ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗର ଏକ ବୈଠକ ଉକ୍ତ ଦିନ ସନ୍ଧ୍ୟା 6 ଘଟିକା ସମୟରେ ବସି ଏକ ମାର୍ଗଦର୍ଶିକା ଜାରି କରିବା ସହ ନୀତି ନିୟମ ସ୍ଥିର କଲେ, ଯାହାକି ନିମ୍ନରେ ଦିଆଗଲା। 3. ପୁରୀରେ ରଥଯାତ୍ରା କରିବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କର 22/6/2020 ତାରିଖ ଆଦେଶରେ ଯେଉଁ ଯେଉଁ ସର୍ତ୍ତଗୁଡ଼ିକ ଆରୋପ କରିଛନ୍ତି ତାହା ଉପରେ ବିଶଦ ଭାବେ ଆଲୋଚନା କରାଗଲା। ମାନ୍ୟବର କୋର୍ଟଙ୍କ ସର୍ତ୍ତଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରି ରଥଯାତ୍ରା କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ପୁରୀରେ ରଥଯାତ୍ରା କରିବା ନିମିତ୍ତ ତ୍ୱରିତ ପଦକ୍ଷେପ ନେଇ 18/6/2020 ତାରିଖ ଆଦେଶ ପରିବର୍ତ୍ତନ କରିବାକୁ ମାନ୍ୟବର କୋର୍ଟଙ୍କୁ ଅନୁରୋଧ କରିଥିବାରୁ ପରିଚାଳନା କମିଟି ଓ ଛତିଶା ନିଯୋଗର ସଦସ୍ୟବୃନ୍ଦ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କଲେ। ରାଜ୍ୟ ଓ କେନ୍ଦ୍ରୀୟ ସରକାର ଏବଂ ଅନ୍ୟାନ୍ୟ ପକ୍ଷଙ୍କ ଯୁକ୍ତିକୁ ସହାନୁଭୂତିର ସହ ଗ୍ରହଣ କରିବା ପୂର୍ବକ ମାମଲାର ପୁନର୍ବିଚାର କରି ପୁରୀରେ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ କରିଥିବାରୁ ସଦସ୍ୟମାନେ ମଧ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କଲେ। 4. ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର 22/6/2020 ତାରିଖ ଆଦେଶକୁ ସମ୍ମାନ ଦେଇ ଓ ଉପସ୍ଥିତ ସଦସ୍ୟମାନଙ୍କର ସର୍ବସମ୍ମତ ମତକୁ ଆଧାର କରି ପରଦିନ ଅର୍ଥାତ୍ 23/6/2020 ତାରିଖରେ ସୁଚାରୁ ରୂପେ ରଥଯାତ୍ରା କରିବା ପାଇଁ ପରିଚାଳନା କମିଟି ନିମ୍ନୋକ୍ତ ପ୍ରସ୍ତାବମାନ ଗ୍ରହଣ କଲେ। କ ପରିଶିଷ୍ଟ 5ରେ ସଂଲଗ୍ନ ଥିବା ଶ୍ରୀଗୁଣ୍ଡିଚା 23/6/2020 ଠାରୁ ନୀଳାଦ୍ରି ବିଜେ 4/7/2020 ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦନ କରାଗଲା। ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତି ସମୟାନୁସାରେ ସୁଚାରୁ ରୂପେ ସମ୍ପାଦନ କରାଇବାକୁ କମିଟି ମୁଖ୍ୟ ପ୍ରଶାସକଙ୍କୁ ପରାମର୍ଶ ଦେଲେ। ଖ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଯାନିଯାତ୍ରା ପାଳନ କରିବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ପ୍ରକାରେ ତାଙ୍କର 22/6/2020 ତାରିଖ ଆଦେଶରେ ଆରୋପ କରିଥିବା ସର୍ତ୍ତାବଳୀ ନିଷ୍ଠାର ସହିତ ଅନୁପାଳନ କରାଯିବ। ଗ କେବଳ ସେବକ ଅଧିକାରୀ କର୍ମଚାରୀ ଓ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ରଥଯାତ୍ରାରେ ଭାଗ ନେବାକୁ ଅନୁମତି ପ୍ରଦାନ କରାଯିବ ବୋଲି ସ୍ଥିର କରାଗଲା। ଘ ରଥଯାତ୍ରାରେ ଭାଗ ନେଉଥିବା ସମସ୍ତ ସେବକ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷଣ କରାଯିବ। ଯେଉଁମାନେ ସଂକ୍ରମିତ ପଜିଟିଭ୍ ଥିବା ଜଣାପଡ଼ିବେ ସେମାନଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଦିଆ ନଯାଇ ତୁରନ୍ତ ପୃଥକ ବାସରେ ରଖାଯିବ। ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ସେବକ ଅଧିକାରୀ ଓ କର୍ମଚାରୀଙ୍କୁ ମାସ୍କ ଓ ପରିମଳ ଜାର୍କିନ୍ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ। ରଥଯାତ୍ରା ସମୟରେ ସେମାନେ ସେହି ମାସ୍କ ବ୍ୟବହାର କରିବେ। ଚ ଗଜପତି ମହାରାଜା ରଥ ଉପରେ ରାଜନୀତି ଓ ଛେରା ପହଁରା କରିବା ସମୟରେ ନୀତି ପାଇଁ ଆବଶ୍ୟକ ସର୍ବନିମ୍ନ ସେବକ ରଥ ଉପରକୁ ଯିବାକୁ ଅନୁମତି ପ୍ରଦାନ କରାଯିବ। ଛ ରଥ ଟଣା ସମୟରେ ଘଣ୍ଟୁଆ ଓ ସେବକ ମିଶାଇ ପ୍ରତି ରଥରେ ସର୍ବାଧିକ 10 ଜଣ ରଥ ଉପରେ ରହିପାରିବେ। ଜ ସେବକମାନଙ୍କ ବ୍ୟତୀତ ଅନ୍ୟ କେହି ବ୍ୟକ୍ତି ରଥ ଟାଣିବେ ନାହିଁ। ଝ 1/7/2020 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାରେ ଭାଗ ନେଉଥିବା ସମସ୍ତ ସେବକ ଅଧିକାରୀ କର୍ମଚାରୀ ଓ କର୍ତ୍ତବ୍ୟରତ ପୋଲିସଙ୍କୁ ବାହୁଡ଼ା ଯାତ୍ରା ପୂର୍ବରୁ କୋଭିଡ-19 ପରୀକ୍ଷଣ କରାଯିବ। ନୀଳାଦ୍ରି ବିଜେର 2 ସପ୍ତାହ ପରେ ସେମାନଙ୍କୁ ପୁନର୍ବାର କୋଭିଡ-19 ପରୀକ୍ଷଣ କରାଯିବ। ରଥଯାତ୍ରା ସମୟରେ ପୁରୀ ସହର ବାହାରୁ ଅଣବାସିନ୍ଦା ଆସିବା ଉପରେ କଟକଣା ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପୁରୀ ସହରକୁ ସମସ୍ତ ପ୍ରବେଶ ପଥ ସିଲ୍ କରିବେ ଓ ଯାତ୍ରା ଦିନ ସହରର ଆବଶ୍ୟକ ଅଞ୍ଚଳମାନଙ୍କରେ କର୍ଫ୍ୟୁ ଜାରି କରିବେ। ଟ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ଦିନ ରଥଟଣା ବେଳେ ସେବକ ଅଧିକାରୀ କର୍ମଚାରୀ ଓ କର୍ତ୍ତବ୍ୟରତ ପୋଲିସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବଡ଼ଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ। ଅଧିକନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସର୍ବସାଧାରଣ ରଥ ନିକଟକୁ ଯିବା କଡ଼ାକଡ଼ି ଭାବେ ନିଷିଦ୍ଧ କରାଯିବ। ଜିଲ୍ଲା ପ୍ରଶାସନ ଓ ପୋଲିସ ଏ ବାବଦରେ ସମୁଚିତ ବ୍ୟବସ୍ଥା ଗ୍ରହଣ କରିବେ। ଠ ଯାତ୍ରା ଦିନମାନଙ୍କରେ ବଡ଼ଦାଣ୍ଡ ସମୀପ କୋଠାମାନଙ୍କର ବାସିନ୍ଦାମାନେ ସେମାନଙ୍କ ଘରକୁ କୌଣସି ଅଣବାସିନ୍ଦା ପ୍ରବେଶ କରିବା ବାରଣ କରିବେ। ଡ ଉଭୟ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଢ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଉତ୍ତମ ଭାବେ ସିଧା ପ୍ରସାରଣ କରି ତାହା ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ବିନାମୂଲ୍ୟରେ ବିତରଣ କରିବେ, ଯଦ୍ୱାରା ବିଶ୍ୱବ୍ୟାପୀ ଭକ୍ତମାନେ ଉକ୍ତ ଗଣମାଧ୍ୟମ ଜରିଆରେ ସନ୍ତୋଷଜନକ ଭାବେ ସମସ୍ତ କାର୍ଯ୍ୟକ୍ରମ ଦେଖିପାରିବେ। ଏଣୁ ବୈଠକ ସମାପ୍ତ ହେବା ସଙ୍ଗେ ସଙ୍ଗେ ପରିଚାଳନା କମିଟିର ସଦସ୍ୟମାନେ ଗୋବର୍ଦ୍ଧନ ପୀଠକୁ ଯାଇ ପରମ ପୂଜ୍ୟପାଦ ଶ୍ରୀମଦ୍ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମହାରାଜାଙ୍କ ଆଶିଷ ଭିକ୍ଷା କରିବେ ଓ ନିକଟରେ ଘଟିଥିବା ଘଟଣାବଳୀ ଓ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଅବଗତ କରାଇଲେ। ତ ଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ହେବାକୁ ସମସ୍ତ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଗଲା। ପ୍ରଶାସନିକ ନିଷ୍ପତ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ହୋଇ ସମସ୍ତ ପୁରୀ ବାସିନ୍ଦା ବଡ଼ଦାଣ୍ଡକୁ ନ ଆସି ଅପୂର୍ବ ତ୍ୟାଗର ପରାକାଷ୍ଠା ଦେଖାଇଲେ। କେବଳ ସେବକମାନଙ୍କ ଦ୍ୱାରା ରଥଟଣା ହେବା ନିଷ୍ପତ୍ତି ଯୋଗୁଁ ସମଗ୍ର ସେବକ ମହଲରେ ଏକ ଉନ୍ମାଦନା ଓ ଆନନ୍ଦର ଲହରୀ ଖେଳିଗଲା। କିପରି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରା କରାଯିବ ସେ ବିଷୟରେ ସମ୍ପୃକ୍ତ ସେବକ ଗୋଷ୍ଠୀ ନିଜ ନିଜ ନିଯୋଗ ମାଧ୍ୟମରେ ବିଚାର ବିମର୍ଶ ଆରମ୍ଭ କଲେ। ସମୟାନୁବର୍ତ୍ତିତାକୁ ଦୃଷ୍ଟିରେ ରଖି ସମସ୍ତେ ସହଯୋଗରେ ମହାପ୍ରଭୁଙ୍କ କାର୍ଯ୍ୟ କରିବା ପାଇଁ ଦୃଢ଼ ପରିକର ହେଲେ। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ସଫଳତାର ସହ କରିବା ପାଇଁ ନିଷ୍ପତ୍ତି ନିଆଗଲା। ପ୍ରତି ମାର୍ଗଦର୍ଶିକା ଅନୁଯାୟୀ ରଥ ସହ ସମ୍ପୃକ୍ତ ସମସ୍ତ ସେବକମାନଙ୍କୁ କୋଭିଡ୍ ଟେଷ୍ଟ କରାଯିବା ସଙ୍ଗେ ସଙ୍ଗେ ପ୍ରଶାସନ ତରଫରୁ ନିଯୋଗ ମାଧ୍ୟମରେ ପରିଚୟପତ୍ର ଏବଂ ମାସ୍କ ବଣ୍ଟନ କରାଗଲା। ପ୍ରଶାସନ ଦ୍ୱାରା ଅନୁମୋଦିତ ନୀତି ନିର୍ଘଣ୍ଟକୁ କିପରି ଶୃଙ୍ଖଳିତ ଭାବରେ ଅନୁପାଳନ କରାଯିବ ସେଥିପ୍ରତି ପ୍ରଶାସନ ଓ ସେବକ ପ୍ରତିନିଧିମାନେ ପରସ୍ପର ପ୍ରତି ସମନ୍ୱୟ ରକ୍ଷା କରି ସୁଚାରୁ ରୂପେ କାର୍ଯ୍ୟ କରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିଷ୍ପତ୍ତି ନେଲେ। ପ୍ରଶାସନ ଦ୍ୱାରା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଯେଉଁ ନୀତି ନିର୍ଘଣ୍ଟ ହୋଇଥିଲା ତଦନୁଯାୟୀ ମହାପ୍ରଭୁଙ୍କର ସକାଳ ମଙ୍ଗଳ ଆଳତୀ ପ୍ରାତଃ ତିନି ଘଟିକାରୁ ଆରମ୍ଭ ହୋଇ ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ, ଖେଚୁଡ଼ି ଭୋଗ, ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ, ପହଣ୍ଡି ଶେଷ, ମଦନମୋହନ ବିଜେ, ଚିତାଲାଗି, ବେଶ ଶେଷ, ଛେରାପହଁରା, ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବା ପ୍ରାୟ ବାର ଘଣ୍ଟା ତିରିଶ ମିନିଟ୍ ସମୟରେ ଶେଷ ହେବ ବୋଲି ସ୍ଥିର କରାଯାଇଥିଲା। ମାତ୍ର ଗୋଟିଏ ଦିନ ପୂର୍ବରୁ ରଥଯାତ୍ରା ପରି ଏକ ବିଶାଳ ଯାତ୍ରାକୁ ସମୟ ଅନୁଯାୟୀ କାର୍ଯ୍ୟ କରିବା ଏବଂ କଠିନତମ କାର୍ଯ୍ୟ ହେତୁ ସେବକମାନଙ୍କର ଆଗ୍ରହ ଓ ତତ୍ପରତା ଯୋଗୁଁ ସାମାନ୍ୟ ବିଳମ୍ବରେ ଅର୍ଥାତ୍ ମଙ୍ଗଳ ଆଳତୀ ନିର୍ଦ୍ଧାରିତ ପ୍ରାୟ ତିନି ଘଟିକା ପରିବର୍ତ୍ତେ ଚାରି ଘଟିକା ପଚିଶ ମିନିଟ୍ରେ ଆରମ୍ଭ ହୋଇଥିଲା ଏବଂ ଏହି ନୀତିଗୁଡ଼ିକୁ ତତ୍ପରତାର ସହ ସମ୍ପନ୍ନ ହେବା ଯୋଗୁଁ ରଥ ଟଣା ନିର୍ଦ୍ଧାରିତ ସମୟ ବାରଟା ବାଜିବାର ପାଞ୍ଚ ମିନିଟ୍ ପୂର୍ବରୁ ଅର୍ଥାତ୍ ଏଗାରଟା ବାଜି ପଞ୍ଚାବନ ମିନିଟ୍ରେ ରଥଟଣା ଆରମ୍ଭ ହେଲା। କରୋନା ତଥା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମାର୍ଗଦର୍ଶିକା ଯୋଗୁଁ ସମଗ୍ର ପୁରୀ ସହରରେ 144 ଧାରା ଜାରି କରାଯାଇଥିଲା ଏବଂ ପ୍ରଶାସନ ତରଫରୁ ଜାରି କରାଯାଇଥିବା ନିଷେଧାଜ୍ଞା ମାନିବାକୁ ବାରମ୍ବାର ସଚେତନ କରାଯାଇଥିଲା। ଏପରିକି ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଘରମାନଙ୍କରେ ଥିବା ଲୋକମାନଙ୍କୁ ବାହାରକୁ ଆସି ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ବାରଣ କରାଯାଇଥିଲା। ପ୍ରଶାସନର ଏହି ନିଷ୍ପତ୍ତିକୁ ଗ୍ରହଣ କରି ଶ୍ରୀଗୁଣ୍ଡିଚା ଦିନ ପୁରୀକୁ କୌଣସି ବାହାରର ଯାତ୍ରୀ ପ୍ରବେଶ କରିନଥିଲେ। ଏପରିକି ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ଥିବା ବିଭିନ୍ନ ହୋଟେଲ, ଲଜିଂ, ଘରକୁ ଘର ସର୍ଭେ କରାଯାଇ କିପରି ନ୍ୟାୟାଳୟଙ୍କର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇପାରିବ ପ୍ରଶାସନ ସେଥିପ୍ରତି ଯତ୍ନବାନ ଥିଲେ। ଏହି ବର୍ଷ କରୋନା କଟକଣା ଯୋଗୁଁ ରଥକୁ କେବଳ ସେବକମାନଙ୍କ ଦ୍ୱାରା ଟଣା ହେବାର ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ସେବକମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା ଏବଂ ସେବକମାନେ ଅତ୍ୟନ୍ତ ଉତ୍ସାହର ସହ ମହାପ୍ରଭୁଙ୍କର ଏହି ମହାର୍ଘ କାର୍ଯ୍ୟ କରିବାକୁ ତତ୍ପର ଥିଲେ। ଏଣୁ ନିଷ୍ପତ୍ତି ମୁତାବକ ରଥ ଉପରେ କତିପୟ ସେବକ ଯଥା ବାଡ଼ଗ୍ରାହୀଙ୍କ ସହ ସ୍ୱଳ୍ପ ସଂଖ୍ୟାରେ ଦୈତା, ପ୍ରାୟ ଚାରିଜଣ ଘଣ୍ଟୁଆ, କାହାଳିଆ, ଜଣେ ଡାହୁକ ଏବଂ ରଥର ଗତି ପରଖିବା ପାଇଁ ଜଣେ ଅଭିଜ୍ଞ ଜେଟିପି ଲାଲ ରଙ୍ଗର ପତାକା ଧରି ରହିଥିଲେ। ବାକି ସମସ୍ତ ସେବକ ରଥ ଟାଣିବା ପାଇଁ ପ୍ରସ୍ତୁତ ହେଲେ। ଏପରିକି ପ୍ରଚଣ୍ଡ ରୌଦ୍ରତାପକୁ ଭୃକ୍ଷେପ ନ କରି ବିନା ଚପଲ କିମ୍ବା ଜୋତାରେ ରଥ ଟାଣିବା ପାଇଁ ପ୍ରସ୍ତୁତ ହେଲେ। ବିଜେ କାହାଳୀ ବାଜିବା ମାତ୍ରେ ପ୍ରଥମେ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଟଣା ଆରମ୍ଭ ହୋଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ନନ୍ଦିଘୋଷ ରଥ ଟଣା ହେଲା। ମହାପ୍ରଭୁଙ୍କ ଆଶୀର୍ବାଦରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ସମସ୍ତ ସେବକମାନେ ଏହି ରଥଟଣା ଆରମ୍ଭ କଲେ। ଏପରିକି ଉପସ୍ଥିତ ପୋଲିସମାନେ ମଧ୍ୟ ଏହି ରଥଟଣାରେ ଭାଗ ନେଇନଥିଲେ। ପ୍ରଶାସନ ତରଫରୁ ଏହି ରଥଟଣାକୁ ନେଇ ଅନେକ ଆନୁଷଙ୍ଗିକ କାର୍ଯ୍ୟ ହାତକୁ ନିଆଯାଇଥିଲା। ସେବକମାନଙ୍କ ରଥଟଣା ସମୟରେ ପାରମ୍ପରିକ ଭଜନ, ଗୀତଗୋବିନ୍ଦ ଆଦି ଗାନ ଯୋଗୁଁ ଲାଗୁଥିଲା ସତେ ଯେମିତି ମହାପ୍ରଭୁଙ୍କ ସମେତ ଦେବଗଣ ଆକାଶରେ ରହି ଏହି ଅନନ୍ୟ ତଥା ଦୁର୍ଲଭ ରଥଟଣାକୁ ଉପଭୋଗ କରୁଥିଲେ। ପ୍ରଶାସନିକ ଅଧିକାରୀମାନେ ଯଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ କତିପୟ ଅଧିକାରୀମାନେ ଏହି ଦୁର୍ଲଭ ଯାତ୍ରାରେ ରହି ଏହି ଅନନ୍ୟ କାର୍ଯ୍ୟକ୍ରମରେ ସମାହିତ ହୋଇଥିଲେ। ରଥତ୍ରୟ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ସୁଚାରୁ ରୂପେ ପହଞ୍ଚିଗଲା। ସେବକମାନଙ୍କର ଯେଉଁ ସେବକମାନେ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ ସେମାନେ ରଥଟଣା ଶେଷରେ ଅନୁଭବ କଲେ ଯେ ବିନା ଜୋତାରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସେମାନଙ୍କ ଗୋଡ଼ରେ ଫୋଟକା ଉଠିଯାଇଥିଲା। ରଥଟଣା ଭିତରେ ଏହି କଷ୍ଟକୁ ସେମାନେ ଅନୁଭବ କରିପାରିନଥିଲେ। ଫେରନ୍ତା ସେବକମାନଙ୍କର ଗୋଟିଏ ଅନୁଭବ ଥିଲା ଯେ ସେମାନେ ରଥ ଦୌଡ଼ିକୁ କେବଳ ସ୍ପର୍ଶ କରିଥିଲେ ଓ ସତେ ଯେପରି ରଥଗୁଡ଼ିକ ମହାପ୍ରଭୁଙ୍କ ସ୍ୱଇଚ୍ଛାରେ ମନକୁ ମନ ଗଡ଼ୁଥିଲେ। ରଥତ୍ରୟ ଗୁଣ୍ଡିଚା ଘର ନିକଟରେ ପହଞ୍ଚିବା ପରେ ଠାକୁରମାନଙ୍କର ମହାସ୍ନାନ ସମାପନ ପରେ ଠାକୁରମାନେ ନୂଆ ବୋଇରାଣୀ ଲୁଗା ଲାଗି ହୋଇ ସର୍ବାଙ୍ଗ ହୋଇଥିଲେ। ଏହାପରେ ଠାକୁରମାନଙ୍କୁ ବେଶ କରାଯାଇଥିଲା। ବେଶ ପରେ ଠାକୁରମାନଙ୍କ ମଧ୍ୟାହ୍ନ ଭୋଗ ସମେତ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଯଥା ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଧୂପ, ଚନ୍ଦନ ଲାଗିଥିଲା। ପହୁଡ଼ ଆଳତୀ ହୋଇ ଶ୍ରୀମୁଖ ଖଣ୍ଡୁଆ ପକାଇ ନୀତି ସମ୍ପନ୍ନ ହୋଇଥିଲା। ପହଁରାବାଲା ରଥର ସାମ୍ନା ପଟେ ପରଦା ବାନ୍ଧି ଦେଲା ପରେ ଶ୍ରୀଗୁଣ୍ଡିଚା ନୀତି ସମାପନ ହୋଇଥିଲା। କରୋନା ମହାମାରୀର ବ୍ୟାପକତା ଦୃଷ୍ଟିରୁ ତଥା ପ୍ରଶାସନ ଦ୍ୱାରା ସେବକମାନଙ୍କ ଲାଗି ଜାରି କରିଥିବା ମାର୍ଗଦର୍ଶିକା ଦ୍ୱାରା ଅତ୍ୟନ୍ତ ସଫଳ ଭାବରେ ଏହି ଅଭୂତପୂର୍ବ ଭକ୍ତଶୂନ୍ୟ 2020 ରଥଯାତ୍ରାକୁ କରାଯାଇଥିବାରୁ ସମସ୍ତେ ଆଶ୍ୱସ୍ତ ହେଲେ, ଯାହାକି ଶ୍ରୀମନ୍ଦିର ପାଇଁ ଇତିହାସ ପାଲଟିଗଲା। ଏହି ସଫଳ ରଥଯାତ୍ରା ସୂଚାଇ ଦିଏ ଯେ ସ୍କନ୍ଦ ପୁରାଣରେ ମହାପ୍ରଭୁ ନିଜର ଯେଉଁ ଦ୍ୱାଦଶ ଯାତ୍ରା କଥା ବର୍ଣ୍ଣନା କରିଛନ୍ତି, ସେଥିମଧ୍ୟରୁ ରଥଯାତ୍ରାକୁ ତାଙ୍କର ସର୍ବୋତ୍କୃଷ୍ଟ ଯାତ୍ରା ଭାବରେ ବିବେଚନା କରାଯାଏ। ଏହା ବନ୍ଦ ହୋଇଗଲେ ରାଜା ଓ ରାଜ୍ୟର ଅଶେଷ କ୍ଷତି ହୁଏ ବୋଲି ବର୍ଣ୍ଣନା ରହିଛି। ଏଣୁ 2020 ରଥଯାତ୍ରାକୁ ଅନୁଶୀଳନ କଲେ ସ୍କନ୍ଦ ପୁରାଣ ବର୍ଣ୍ଣିତ ରଥଯାତ୍ରାର ବିଧି ଯଥାର୍ଥତା ପ୍ରତିପାଦନ ହୋଇଛି।